ଅଳିନୀ ସିଂ କହୁଛି, ଆମର 22 ନମ୍ବର ୱାର୍ଡ ରୁମ୍ କହୁଛି। ଆମର ଟ୍ୟୁବୱେଲ ଗୁଡିକ ସବୁ ଖରାପ ହେଇଛି, ଯାହାଦ୍ୱାରା କି ଆମେ ପାଣି ପାଇଁ ଯୋଉ ଅସୁବିଧା ହେଲେ, ପାଣି ବନ୍ୟା ବାତ୍ୟା ଯେତେବେଳେ ହଉଛି ଲାଇନ କଟିଯାଉଛି, ସେତେବେଳେ ଆମେ ପାଣି ପାଇଁ ହଇରାଣ ହଉଛୁ। ସପ୍ଲାଇ ପାଣି ବନ୍ଦ ହେଇଯାଉଛି ଯେତେବେଳେ ଆମେ ହଇରାଣ ହଉଛୁ। ତେଣୁ କରି ଆମର ଟ୍ୟୁବୱେଲ ଗୁଡିକ ରିପେୟାରିଂ କଲେ ଆମେ ଖୁସି ହବୁ।